శ్రీమద్భాగవతం ఏకాదశ స్కంధ ప్రథమ అధ్యాయం. యదువంశిమానుకు ఋషిమానుకు అభిశాప్. శ్రీశుక ఉవాచ శోకసూడ ఏవం ప్రలబ్ధా మునయ తాను చూపితా నృప జనయిష్యతి భూమందా మూసళం కుళనాశనం. అది పవిత్ర స్నానపుణ్యమి తిథి, భగవాన్ జగన్నాథ దేవంకర ఆవిర్భావ తిథి. తను ఏ తిథి ఉపలక్షి ఆమె ఆజి ఏకాదశ స్కంద ప్రథమ అధ్యాయ కథా కహివా. ତେଣୁ ଏକାଦଶ ସ୍କନ୍ଧରେ ଯେଉଁ ଭାଗବତମରେ ଦଶଟି ବିଷୟ ଅଛନ୍ତି ସେଥିରେ ମୁକ୍ତି ଗୋଟେ ବିଷୟ, ଦଶଟି ବିଷୟରୁ ମୁକ୍ତି ଗୋଟେ ବିଷୟ. ତେଣୁ ଏହି ମୁକ୍ତି ବିଷୟରେ ଏହି ଭାଗବତମ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି. ଭଗବାନ ଉଦ୍ଧବଙ୍କୁ ଜ୍ଞାନ ଦେଉଛନ୍ତି, ଯେଉଁ ଜ୍ଞାନ ଭଗବାନ ଅର୍ଜୁନଙ୍କୁ ଦେଇଥିଲେ ତା'ଠାରୁ ଉନ୍ନତର ଜ୍ଞାନ ଉଦ୍ଧବଙ୍କୁ ପ୍ରଦାନ କରୁଛନ୍ତି. ତେଣୁ ଏକାଦଶ ସ୍କନ୍ଧ ଆରମ୍ଭରେ କରାଯାଉଛି ଯେ କୃତ୍ୱା ଦୈତ୍ୟବଦ୍ଧଂ କୃଷ୍ଣ ଶ୍ରୀରାମ ଯୁଦ୍ଧୀର୍ଭୂତ ଭୁବୋବତାର ଭାରଂ ଜ୍ୟେଷ୍ଠଂ ଜନୟନ କରି. ଭଗବାନ ଆସନ୍ତି, ବ୍ରହ୍ମା ଆଦି ଦେବତାମାନେ ଏହି ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ପ୍ରଭୁ ତତ୍ର ଗତ୍ୱା ଜଗନ୍ନାଥଂ ଦେବଦେବ ପ୍ରସାକପିଂ ପୁରୁଷଂ ପୁରୁଷ ଶକ୍ତିନ ଉପତସ୍ତେ ସମାହିତ. ସମସ୍ତ ଦେବତାମାନେ କ୍ଷୀରସମୁଦ୍ର ନିକଟରେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ଯେଉଁଥିପାଇଁ ଭଗବାନ ଆସିଥିଲେ. ତେଣୁ ଏଠାରେ କୁହାଯାଉଛି ଯେ ଭଗବାନ ଚିନ୍ତା କଲେ ଯେ ସମସ୍ତ ଅନେକ ପ୍ରକାର ଯେଉଁ ରହିଛନ୍ତି ଦୁଷ୍କୃତମାନେ ସମସ୍ତଙ୍କୁ ଭଗବାନ ବିଭିନ୍ନ ଉପାୟରେ ସବୁ ନାଶ କରିଛନ୍ତି. ମହାଭାରତ ଯୁଦ୍ଧରେ 18 ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ. ତା ପୂର୍ବରୁ ମଥୁରାରେ ଜରାସନ୍ଧ ପ୍ରତିବର୍ଷ 23 ଅକ୍ଷୁଣୀ ସୈନ୍ୟ ଆଣିକରି ଯୁଦ୍ଧ କରୁଥିଲା ଭଗବାନଙ୍କ ସହିତ, କାହିଁକି ନା ଭଗବାନ ତାର ଜାମାତା କଂସକୁ ହତ୍ୟା କରିଥିଲେ, ସେଥିପାଇଁ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ସେ ବହୁ ପ୍ରକାର ଚେଷ୍ଟା କରିଥିଲା. 18 ଥର 23 ଅକ୍ଷୁଣୀ ସୈନ୍ୟ ପ୍ରତିବର୍ଷ ଆଣିକି ଆସୁଥିଲେ, ଭଗବାନ ସେମାନେ ତ ସବୁ ହତ୍ୟା କରିଥିଲେ. ଗୋଟେ ବର୍ଷ 18ତମ ବର୍ଷରେ କାଳଯବନ ନାମକ ମ୍ଲେଚ୍ଛ 3 କୋଟି ଯବନ ସୈନ୍ୟମାନଙ୍କୁ ଆଣିକି ଆସିଥିଲା, ଭଗବାନ ସେମାନଙ୍କୁ ମଧ୍ୟ ହତ୍ୟା କରିଥିଲେ. ତାପରେ ତା ବାଦ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଭଗବାନ ସବୁ ବିଭିନ୍ନ ଅସୁରମାନଙ୍କୁ ସବୁ ହତ୍ୟା କରିଛନ୍ତି, ଅସୁର ସୈନ୍ୟମାନଙ୍କୁ ହତ୍ୟା କରିଛନ୍ତି. ତେଣୁ ବର୍ତ୍ତମାନ ଭଗବାନ ଚିନ୍ତା କରୁଛନ୍ତି, ସମସ୍ତଙ୍କୁ ତ ମୁଁ ଏଇ ଭୂମିର ଭାରକୁ ହରଣ କରିନେଲି. ଭୂମିର ଯଦିଓ ଭୂମି ଉପରେ ବହୁତ କିଛି ଜିନିଷ ରହିଛି, ପର୍ବତ ପାହାଡ଼ ନଦୀ ସମୁଦ୍ର ଇତ୍ୟାଦି, କିନ୍ତୁ ଏଇଟା ଭୂମିର ଭାର ନୁହଁ. ଭୂମିର ଭାର ହେଉଛି ଏଇ ପାପ, ପାପୀମାନେ ବ୍ୟକ୍ତିମାନଙ୍କର ଭାରକୁ ଭୂମି ଦେବୀ ସହିପାରନ୍ତି ନାହିଁ. ତେଣୁ ବର୍ତ୍ତମାନ ଭଗବାନ ଚିନ୍ତା କରୁଛନ୍ତି, ମୁଁ ତ ସମସ୍ତ ପାପୀମାନଙ୍କୁ ବିନାଶ କରିଦେଇଛି, କିନ୍ତୁ ଯଦୁକୁଳ ଏମାନେ ପରମ ଧାର୍ମିକ, ତାହେଲେ ଏ ଭାର କେମିତି, ଏଇଟା କେମିତି ଭାର ହେବେ? ନାମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯଦୁକୁଳସ୍ୟ ପରମ ଧାର୍ମିକସ୍ୟାପି ଭାରତ ପ୍ରକାର ପ୍ରଥମ ସ୍କନ୍ଧେ ବ୍ୟାଖ୍ୟାତ. ପ୍ରଥମ ସ୍କନ୍ଧେ ଏଇଟା କୁହାଯାଇଛି ଭାର କ'ଣ ନା, ଇଏ ହେଉଛି ଅଳଙ୍କାର. ଯେମିତି ଅଳଙ୍କାର ଜଣେ ସ୍ତ୍ରୀ ଲୋକର ଅଳଙ୍କାର ଯେତିକି ପିନ୍ଧିବା କଥା ସେତିକି ପିନ୍ଧିଲେ ତାକୁ ସମସ୍ତେ ତାକୁ ଠିକ୍ ଲାଗିବ, କିନ୍ତୁ ଯଦି ବହୁତ ପ୍ରକାର ଭୂଷଣ ସେ ଗ୍ରହଣ କରିବେ ତାହେଲେ ତାଙ୍କ ଉପରେ ଭାର ହେଇଯିବ, ସେଭଳି ଭାବରେ ଯଦୁକୁଳ ଯଦିଓ ଧାର୍ମିକ ବ୍ୟକ୍ତି ତଥାପି ଭଗବାନ ଚିନ୍ତା କରୁଛନ୍ତି ତେଣୁ କେମିତି ହରଣ କରାଯିବ। ପ୍ରକୃତରେ ଯଦୁକୁଳରେ ଯେଉଁମାନେ ଆସିଥିଲେ ସବୁ ଦେବତାମାନେ ଦେବଲୋକରୁ ସବୁ ଆସିଥିଲେ ଏବଂ ଭଗବାନ ପାର୍ଷଦମାନେ ଆସିଥିଲେ। ତେଣୁ ଯଦୁକୁଳ ଯେଉଁ ଧ୍ୱଂସ ହେବ ଆପରେ ବର୍ଣ୍ଣନା କରାଯିବ ସେମାନେ ଏଇଭଳି ଭାବରେ ତାଙ୍କର ଦେବଲୋକକୁ ସବୁ ଯିବେ। ତେଣୁ ଯଦୁମାନଙ୍କୁ ଆଉ ତ କେହି ତାଙ୍କୁ ହତ୍ୟା କରିପାରିବେ ନାହିଁ ବା ତାଙ୍କୁ ବିନାଶ କରିପାରିବେ ନାହିଁ, ତାହେଲେ ଭଗବାନ ନିଜେ କ'ଣ କଲେ ନା ଗୋଟେ ବ୍ୟବସ୍ଥା କରିଦେଲେ, ଗୋଟେ ବ୍ରାହ୍ମଣମାନଙ୍କର ଅଭିଶାପ ପ୍ରଦାନ କରିଦେଲେ। ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ବ୍ରାହ୍ମଣ ମହାତ୍ମ୍ୟ ପ୍ରଚାର କରିବା ଏ ଗୋଟେ କାରଣ ଥିଲା। ବ୍ରାହ୍ମଣମାନେ ଭଗବାନଙ୍କର ମଧ୍ୟ ବଂଶକୁ ବ୍ରାହ୍ମଣମାନେ ଅଭିଶାପ ଦେଇପାରନ୍ତି। ତେଣୁ ଗୋଟେ ଥର ପିଣ୍ଡାରିକ ଏଠି ବିଭିନ୍ନ ଋଷିମାନେ ଆସନ୍ତି, ନାରଦ ମୁନି ମଧ୍ୟ ସେଠି ରହିଛନ୍ତି। ଯଦିଓ ନାରଦ ମୁନି ଅଭିଶାପ ପାଇଥିଲେ ଦକ୍ଷଙ୍କ ଠାରୁ ଯେ ସେ ଗୋଟେ ସ୍ଥାନରେ ଅଧିକ ଦିନ ରହିପାରିବେ ନାହିଁ, 3 ଦିନରୁ ଅଧିକ ରହିପାରିବେ ନାହିଁ, କିନ୍ତୁ ଦ୍ୱାରକା କ୍ଷେତ୍ରରେ ଦକ୍ଷଙ୍କର ଶାପ କାମ କରୁନଥିଲା, କାହିଁକି ନା ସେଠି ଭଗବାନ ଅଛନ୍ତି। ତେଣୁ ଦ୍ୱାରକାରେ ନାରଦ ବହୁତ ଦିନ ମଧ୍ୟ ରହିପାରୁଥିଲେ। ତେଣୁ ଏଇଭଳି ଭାବରେ ପିଣ୍ଡାରିକ କ୍ଷେତ୍ରରେ ଯେତେବେଳେ ଇମ୍ୟୁନିଟିସ୍ମାନେ ଥିଲେ ସେହି ସମୟରେ ଯଦୁକୁଳର ପିଲାମାନେ ଜାମ୍ବବତୀଙ୍କର ପୁତ୍ର ଶାମ୍ବକୁ ଗୋଟିଏ କନ୍ୟା ବେଶ କରି ଯାଇକିରି ପଚାରୁଛନ୍ତି ମୁନିମାନଙ୍କୁ, ଏ ମୁନିବର ମୁନିମାନେ ଆପଣ ତ ସର୍ବଜ୍ଞ ସବୁ ଜାଣନ୍ତି, ତେଣୁ କହିପାରିବେ କି ଏ ସ୍ତ୍ରୀ ଲୋକର ଗୋଟେ ଲଜ୍ଜା ପାଉଛି କଥା ଆପଣ କହିପାରୁନି, ତେଣୁ ଆମକୁ ପଚାରୁଛି କହିବା ପାଇଁ ଯେ ଆପଣ କହିବେ ଯେ ସେ ପୁତ୍ର ସନ୍ତାନ ଜାତ କରିବ ନା କନ୍ୟା ସନ୍ତାନ ଜାତ କରିବ। ତେଣୁ ଏଇଭଳି ଭାବରେ ଏବଂ ପ୍ରଲବ୍ଧା ଏବଂ ପ୍ରଲବ୍ଧା ଏଇଭଳି ଭାବରେ ତାଙ୍କୁ ଛଳନା କରିବା ପାଇଁ ଯେଉଁ ଚେଷ୍ଟା କରିଥିଲେ ମୁନିମାନେ ତ ସବୁ ଜାଣନ୍ତି। ତେଣୁ ତା ନଚୁ କୁପିତା ନୃପ ଏ ନୃପ ଏ ପରୀକ୍ଷିତ ମହାରାଜ ସେଇ ଯଦୁକୁଳ ବାଳକମାନଙ୍କୁ ସେଇ ମୁନିମାନେ ବହୁତ କୂପ କ୍ରୋଧ ପ୍ରକାଶ କଲେ, ଯଦିଓ ମୁନିମାନଙ୍କର କ୍ରୋଧ ନାହିଁ, ମୁନିମାନେ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ବୋଲି କୁହାଯାଇଛି, କ୍ରୋଧଟା ରଜଗୁଣରୁ ଆସେ, କିନ୍ତୁ ମୁନିମାନଙ୍କର କ୍ରୋଧ ନଥିଲା। କିନ୍ତୁ ଏଇଟା ବୁଝିବାକୁ ପଡ଼ିବ ଏଇଟା ଭଗବାନଙ୍କ ପ୍ରେରଣାରେ ଏଇଟା ହେଇଛି। ତେଣୁ ମୁନିମାନେ କହିଲେ ଯେ ଜନଇଛନ୍ତି ବୋ ମନ୍ଦା ଏ ମୂର୍ଖମାନେ ତମେ ଯେଉଁ ଏଭଳି ଛଳନା କରିଛ ଆମେ ଜାଣିପାରୁଛୁ ମନେ ମନେ ଭାବୁଛନ୍ତି। ତେଣୁ ସେ କହିଲେ ଠିକ୍ ଅଛି, ସେ ପୁଅ ଜନ୍ମ କରିବନି କି କନ୍ୟା ଜନ୍ମ କରିବନି ନା କ'ଣ ଜନ୍ମ କରିବ ତାହେଲେ, ନା ଜନଇଛନ୍ତି ବୋ ମନ୍ଦା କ'ଣ ଜନ୍ମ କରିବ ନା ମୂଷଳଂ କୁଳ ନା ଆସନ ଗୋଟେ ମୂଷଳ ଜନ୍ମ କରିବ, ପୁଅ ନୁହଁ କି ଝିଅ ନୁହଁ ମୂଷଳ ଜନ୍ମ କରିବ ନା କେମିତି ମୂଷଳ ଜନ୍ମ ସେ ମୂଷଳ କ'ଣ କେମିତି ଜନ୍ମ ହେବ, ପୁଅ କି ସାଧାରଣତଃ ମୁଅ କି ନାଇଁ, ସେ ମୂଷଳ ଜନ୍ମ ହେବ ତମର କୁଳ ନାଶ କରିବ ଯଦୁ କୁଳ ଧ୍ୱଂସ କରିବ ଯା। ଯେତେବେଳେ ଏଇଭଳି ଭାବରେ କ୍ରୋଧ ବି କହିଦେଲେ ସେତେବେଳେ ପିଲାମାନେ ଭୟ କରିଗଲେ ଏବଂ ଯାଇ ସାଙ୍ଗେ ସାଙ୍ଗେ ଯାଇ ସେମାନେ ପିଲାମାନେ ସେ ସାମ୍ବର ସବୁ ଶାଢ଼ୀକୁ ଖୋଲିଦେବାରୁ ଦେଖିଲା ବେଳକୁ ଗୋଟେ ମୂଷଳ ବାହାରିଲା। ତେଣୁ ସମସ୍ତେ ଭୟ କରି ଭଗବାନ କୃଷ୍ଣଙ୍କୁ ଆଉ କହିବା ପାଇଁ ଡର ଗଲେ, ସମସ୍ତେ ଯାଇକି କହିଲେ ରାଜା ଉଗ୍ରସେନଙ୍କୁ କହିଲେ, ଏଇଭଳି ଭାବରେ ଘଟଣା ହେଲା। ଉଗ୍ରସେନ ମଧ୍ୟ ଯେତେବେଳେ ଦେଖିଲେ ପିଲାମାନେ ଏଭଳି ଭୟ କରୁଛନ୍ତି କୃଷ୍ଣଙ୍କୁ ମଧ୍ୟ ପଚାରିଲେ ନାହିଁ, ଭଗବାନ କୃଷ୍ଣଙ୍କୁ ଯଦି ପଚାରିଥାନ୍ତେ ସେ ଯାହା ବ୍ୟବସ୍ଥା କରିଥାନ୍ତେ, ଯାହା ବି ହଉ ବିପ୍ର ସାହେବକୁ ଭଗବାନ ନଷ୍ଟ କରିପାରନ୍ତି, ପରୀକ୍ଷିତ ମହାରାଜଙ୍କୁ ଯେଉଁ ରହିଛି ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ସେ ସ୍ୱର ମାରିଥିଲେ, ବ୍ରହ୍ମାସ୍ତ୍ର ମାରିଥିଲେ ଅଶ୍ୱତ୍ଥାମା, କିନ୍ତୁ ଭଗବାନ ତାକୁ ନଷ୍ଟ କରିଦେଇଥିଲେ। ଆଉ ଥରେ ମାରିଥିଲେ, ଭଗବାନ ତାକୁ ନଷ୍ଟ କରିଦେଲେ। ଏଇଭଳି ଭାବରେ ଅନେକ ଉଦାହରଣ ଅଛି ଯେଉଁ ଭଗବାନ ବିପ୍ର ସାହେବକୁ ଧ୍ୱଂସ କରିଦିଅନ୍ତି। ଅମ୍ବରୀଷ ମହାରାଜ ପ୍ରତି ଅଭିଶାପ ଦେଇ ମାନେ ମାରିବା ପାଇଁ ଚେଷ୍ଟା କରୁଥିଲେ ଦୁର୍ବାସା, ଭଗବାନ ଧ୍ୱଂସ କରିଦେଲେ ତାକୁ। ସେ ଯେଉଁ ତୃତୀୟ ନାମକ ରାକ୍ଷସକୁ ସୃଷ୍ଟି କରିଥିଲେ, ଭଗବାନ ତାକୁ ଧ୍ୱଂସ କରିଦେଲେ। ତେଣୁ ଭଗବାନ ସବୁକିଛି କରିପାରିବେ, କିନ୍ତୁ ତଥାପି ଭଗବାନଙ୍କ ଇଚ୍ଛା। ତେଣୁ ଜରାସନ୍ଧ କ'ଣ କଲେ, କୁହାଯାଏ ଏଇଟା ଭୀମକୁ ଡାକି ଏଇଟାକୁ ସବୁ ସେ ଯେଉଁ ମୁଷଳଟାକୁ ନେଇକି ଘୁରି ଘୁରି କରିକି ଚୂର୍ଣ୍ଣ କରିକି ସବୁ ଇଏ କରିଦେଲେ। ଆଉ ଯେଉଁ ଛୋଟିଆ ଖଣ୍ଡ ଥିଲା ତାକୁ ସମୁଦ୍ରରେ ପକାଇଦେଲେ। ତେଣୁ ସେଇ ଯେଉଁ ଚୂର୍ଣ୍ଣ ସବୁ ବାହାରିଲା, ସେଇ ସମୁଦ୍ରରେ ଯାଇ ଯାଇକରି ଗୋଟେ ସ୍ଥାନରେ ପ୍ରଭାସ କ୍ଷେତ୍ରରେ ସେଇଠି ସବୁ ଘାସ ଭଳିଆ ଜନ୍ମ ସେଇଟା ସୃଷ୍ଟି ହେଲା, ଘାସ ସୃଷ୍ଟି ଭଳିଆ ଏରକା ଏରକା ବନ ସେଇଟା କୁହାଯାଏ, ଏରକା ଭଳି ସୃଷ୍ଟି ହେଲା। ଏବଂ ଏଇ ଯେଉଁ ଛୋଟ ଖଣ୍ଡଟି ରହିଥିଲା ସେ ଖଣ୍ଡଟିକୁ ଯେତେବେଳେ ପକାଇ ଦେଇଥିଲେ ସମୁଦ୍ରରେ, ସମୁଦ୍ରରେ ଗୋଟେ ମାଛ ସେଇଟାକୁ ଗିଳି ଦେଇଥିଲା। ଏବଂ ସେଇ ମାଛଟି ବିଦ୍ୟୁତଳ ଗୋଟେ ଧୀବର ନେଇକରି ଯାଇଥିଲା, ତାକୁ କାଟିବାରୁ ସେଇ ଯେଉଁ ଖଣ୍ଡ ଲୁହାଖଣ୍ଡ ବାହାରିଲା, ସେ ଲୁହାଖଣ୍ଡକୁ ଜରାସଭର ସେ ତାର ଶିର ତୀର ଯେଉଁ ଧନୁତରରେ ସେ ତାର ଅଗ୍ରଭାଗରେ ସେଇଟା ନିର୍ମିତ କରିଥିଲା, ନିର୍ମାଣ କରିଥିଲା। ଏଇଭଳି ଭାବରେ ପରେ ବର୍ଣ୍ଣନା କରାଯିବ, ଦୁର୍ବଳ ଧ୍ୱଂସ ହେଇଯିବେ, ଦ୍ୱିତୀୟ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯିବ। ତେଣୁ ଆଜି ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ନାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟ ଗୌରବ ଆନନ୍ଦ।